ଆଜ୍ଞା ନମସ୍କାର, ମୁଁ କବିତା ସାହୁ, ଗ୍ରାମ ଚକଧରପୁର, ଜିଲ୍ଲା କେନ୍ଦୁଝର। ମୁଁ ମୋ ଉପବନ ବାଣୀର ନିୟମିତ ଶ୍ରୋତା ଭାବେ ପ୍ରତ୍ୟେକ ରବିବାର ସନ୍ଧ୍ୟା ସମୟରେ ଯେଉଁ ବାର୍ତ୍ତା ଗୁଡିକ ଆସୁଛି ମୁଁ ସେସବୁ ଶୁଣୁଛି। ବିଭିନ୍ନ ପୋଷଣ ପାଇଁ ଚାଷ ତଥା ରାସାୟନିକ ସାର ପ୍ରତି ବଦଳରେ ଜୈବିକ ସାର, ଛୋଟ ପିଲା ଯତ୍ନମାନ, ଗର୍ଭବତୀ ମାର ଯତ୍ନମାନ, ଏସବୁ ବିଷୟରେ ଶୁଣିବାକୁ ପାଇଥାଏ। ଏ ରବିବାରେ ଗର୍ଭବତୀ ମାର ଖାଦ୍ୟ ବିଷୟରେ ବାର୍ତ୍ତାଟି ପାଇଲି। ବହୁତ ସୁନ୍ଦର ଭାବରେ ବୁଝାଇ କୁହାଯାଇଛି, ଯଦି ଗୋଟିଏ ଗର୍ଭବତୀ ମା ସଠିକ ଯତ୍ନ ଆଉ ଖାଦ୍ୟ ଉପରେ ଧ୍ୟାନ ଦେବ, ଆଗକୁ ଶାରୀରିକ ମାନସିକ ସୁସ୍ଥ ପିଲାଟିଏ ପାଇପାରିବ। ଏ ବାର୍ତ୍ତା ଗୁଡିକ ବହୁତ ଭଲ ଭାବରେ ମୋ ଉପବନ ବାଣୀରେ ବୁଝାଇ କୁହାଯାଇଛି। ସେଥିପାଇଁ ମୁଁ ପ୍ରତ୍ୟେକ ବାର୍ତ୍ତା ଗୁଡିକ ଶୁଣି ମୋ ଆଖପାଖ ଯେତେ ଗର୍ଭବତୀ ମା, ପ୍ରସୂତି ମା କି ପରିବାରର ସଦସ୍ୟ ଯାହାକୁ ବି ପାଏ, ମୁଁ ଏ ବାର୍ତ୍ତା ଗୁଡିକ ତାଙ୍କୁ ଶୁଣାଏ। ଆଉ ଆଉ ଆଗକୁ ଗୋଟେ ମା ର ଯତ୍ନମାନ ବିଷୟରେ ଆଉ ଖାଦ୍ୟ ବିଷୟରେ ସବୁକିଛି ସଚେତନତା ବାଣୀ ଦେଇ ସେମାନଙ୍କୁ କହିଥାଏ। ଆଉ ଏଇ ଟୁଲ୍ ଫ୍ରି ନମ୍ବରଟିକୁ ମଧ୍ୟ ସେମାନେ କଲ୍ କରି ସମସ୍ତେ ଶୁଣିକିରି କାମରେ ଲଗାଉଥିବେ ବୋଲି ମୁଁ ସେମାନଙ୍କୁ ବହୁତ ବାରମ୍ବାର ମଧ୍ୟ କହିଥାଏ। ସେଥିପାଇଁ ମୁଁ ଏଇ ଏଇ ମୋ ଉପବନ ବାଣୀର ଯେଉଁ ବାର୍ତ୍ତା ଗୁଡିକ ଛାଡୁଛନ୍ତି ସେହି ସନ୍ଦେଶ ଗୁଡାକୁ ମୁଁ ଜାଣି ବହୁତ ଖୁସି ହେଉଛି ଆଉ ଧନ୍ୟବାଦ ମଧ୍ୟ ଜଣାଉଛି।